ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଥି ଦେଶର 9,32,00,000 ଚାଷୀଙ୍କୁ 18,640 କୋଟି ଟଙ୍କାର ସାହାଯ୍ୟ ବାଣ୍ଟିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 34,00,000 ନୁ ଅଧିକା ଚାଷୀ ପାଇଲେ 684 କୋଟି ଟଙ୍କା। ରନ୍ଧା ଗ୍ୟାସ୍ର ବଣ୍ଟନ ଲାଗି ପେଟ୍ରୋଲିୟମ ମନ୍ତ୍ରଣାଳୟ ସଚିବଙ୍କର ଆଉ ସବୁ ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କର ସାଙ୍ଗେ ହେଲା ବୈଠକ। ବିଧାନସଭାର ଆଜି ଶିଳ୍ପ ବିଭାଗର ଖର୍ଚ୍ଚା ଦାବି ଉପରେ ହେଲା ଆଲୋଚନା। ଆଉ ନୀଳ ଅର୍ଥନୀତି କ୍ଷେତ୍ରଟି ସହଭାଗିତା ଓ ସ୍ଥାୟୀ ଅଭିବୃଦ୍ଧି ଲାଗି ଭୁବନେଶ୍ୱରର ମୂଲ ହେଲା ନୀଳ ଅର୍ଥନୀତି ବିଶ୍ୱ ସମ୍ମିଳନୀ 2024। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମର ଗୁଆହାଟୀନ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 22 କିସ୍ତି ସାହାଯ୍ୟ ଟଙ୍କା ହିତାଧିକାରୀମାନଙ୍କୁ ବାଣ୍ଟିଛନ୍। ଇ କ୍ଷେପ୍ତି ଦେଶର 9,32,00,000 ଚାଷୀଙ୍କୁ ଡିବିଟି ଜରିଏ ମୋଟ 18,640 କୋଟି ଟଙ୍କା ସାହାଯ୍ୟ ଦିଆଯାଇଛି। ଚାଷୀମାନଙ୍କୁ ସାହାଯ୍ୟ ଟଙ୍କା ବାଣ୍ଟିକରି ପ୍ରଧାନମନ୍ତ୍ରୀ ଇ ଅବସରରେ ଶୁଭେଚ୍ଛା ଜଣାଇଛନ୍। ସୂଚନା ଅନୁସାରେ ଯୋଜନାଥି ଏପତକ 4,09,000 କୋଟିନୁ ଅଧିକା ଟଙ୍କା ଚାଷୀମାନଙ୍କୁ ବଣ୍ଟାଯାଇଛି। ଇ ଅବସରରେ ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ଭୁବନେଶ୍ୱର ଓୟୁଏଟି ପରିସରର ରାଜ୍ୟସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇଥିଲେ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଇ କିସ୍ତିଥି ଓଡ଼ିଶାର 34,00,000 ଅଧିକା ଚାଷୀ 684 କୋଟି ଟଙ୍କା ସାହାଯ୍ୟ ପାଇଛନ୍। ବର୍ତ୍ତମାନର ସମୟଥି ଜରୁରୀକାଳୀନ ପରିସ୍ଥିତି ଲାଗି ଅଗ୍ରାଧିକାର ଭିତ୍ତିଥି ରନ୍ଧା ଗ୍ୟାସ୍ ଯୋଗାଇ ଦିଆଯିବା ବୋଲି କେନ୍ଦ୍ର ପେଟ୍ରୋଲିୟମ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ତରଫ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ରନ୍ଧା ଗ୍ୟାସ୍ର ଉପଲବ୍ଧତା ଆଉ ଠିକ୍ ଭାବେ ବଣ୍ଟନ ଲାଗି ମନ୍ତ୍ରଣାଳୟ ସଚିବଙ୍କର ଅଧ୍ୟକ୍ଷତାଥି ସବୁ ରାଜ୍ୟର ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କର ବୈଠକଟି ଇ ବାବଦେ ନିଷ୍ପତ୍ତି ନିଆଯାଇଛି। ବୈଠକର ସୂଚନା ଅନୁସାରେ ଓଟିପି ଜରିଏ ଗ୍ୟାସ୍ ବୁକିଂ ଆଉ ଯୋଗାଣ ଉପରେ ଜୋର୍ ଦିଆଯାଇଛି। ଗାଁ ଇଲାକାର ଗ୍ୟାସ୍ ବଣ୍ଟନ ସମୟକେ 45 ଦିନ ବଢ଼ାଯାଇଛି। ବୈଠକଟି ଓଡ଼ିଶା ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ ଆଉ ବରିଷ୍ଠ ଅଧିକାରୀମାନେ ଆଭାସୀ ଜରିଏ ଯୋଗ ଦେଇକରି ଗ୍ୟାସ୍ ଆଉ ଇନ୍ଧନ ବଣ୍ଟନ ବାବଦେ ଆଲୋଚନା କରିଛନ୍। ଗ୍ୟାସ୍ ବିତରଣ ବ୍ୟବସ୍ଥାକେ ସବୁ ରାଜ୍ୟ ଆଉ ଜିଲ୍ଲା ସ୍ତରନ ବରକସ କରାଯାଇଛି ବୋଲି ଓଡ଼ିଶାର ଅଧିକାରୀମାନେ ସୂଚନା ଦେଇଛନ୍। ବିଧାନସଭା ବଜେଟ୍ ଅଧିବେଶନ 2 ଖେପ୍ର 5 ଦିନେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଚାଲିଥିଲା। ମନ୍ତ୍ରୀମାନେ ରାଜ୍ୟର ସ୍ୱାର୍ଥକେ ନେଇକରି ବିଧାୟକମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ରଖିଥିଲେ। ଶିଳ୍ପ ଆଉ ଏମ୍ଏସ୍ଏମ୍ଇ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ 2026-27 ଆର୍ଥିକ ବର୍ଷରେ ଶିଳ୍ପ ବିଭାଗ ଲାଗି 1,517,49,92,000 ଟଙ୍କା ଆଉ ଏମ୍ଏସ୍ଏମ୍ଇ ବିଭାଗ ଲାଗି 762,78,36,000 ଟଙ୍କା ଖର୍ଚ୍ଚା ଦାବି ଗୃହନ ଆଗତ କରିଛନ୍। ଖର୍ଚ୍ଚା ଦାବି ଆଗତ ଉତ୍ରୁ ଇ ବାବଦେ ଗୃହନ ଆଲୋଚନା କରାଯାଇଥିଲା। ଆଜି ସକାଳବେଳା ପ୍ରଶ୍ନକାଳ ସମୟଥି 4 ପ୍ରଶ୍ନ ଉପରେ ଆଲୋଚନା କରାଯାଇଥିଲା। ପ୍ରଶ୍ନକାଳ ଆଉ ଶୂନ୍ୟକାଳ ଠିକ୍ ଭାବେ ଚାଲିଥିଲା। ରାଇଜେ ଖେପ୍ ଖେପ୍ କରି ସାର୍ବଜନୀନ ପାଠାଗାର ସ୍ଥାପନା ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ବିଧାନସଭାର ଇ ବାବଦ ଗୋଟେ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ସୁସୁରଜ କହିଛନ୍, ଏସ୍ନି ତାଙ୍କର ବିଭାଗ ଅଧୀନଥି ରାଇଜେ 31 ସାର୍ବଜନୀନ ପାଠାଗାର ଚାଲିଛେ। ଜିଲ୍ଲା ପାଠାଗାରମାନଙ୍କର ଲାଗି ଆର୍ଥିକ ସାହାଯ୍ୟ ଭିଲ୍ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ଆଉ ଗୋଟେ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ରାଜ୍ୟର 17 ସରକାରୀ ବିଶ୍ୱବିଦ୍ୟାଳୟ ଭିତରୁ 14 ବିଶ୍ୱବିଦ୍ୟାଳୟନୁ ଭାରପ୍ରାପ୍ତ କୁଳପତି ଅଛନ୍। ସେମାନଙ୍କର ପୂର୍ଣ୍ଣକାଳୀନ ନିଯୁକ୍ତି ପ୍ରକ୍ରିୟା ଶେଷ କ୍ଷେପକେ ପହଞ୍ଚିଛି। ଏତାର ସହିତ 17 ବିଶ୍ୱବିଦ୍ୟାଳୟନ 290 ପ୍ରଫେସର, 593 ଆସୋସିଏଟ୍ ପ୍ରଫେସର ଆଉ 1,187 ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଶିକ୍ଷା କ୍ଷେତ୍ରଟି ଡିଜିଟାଲ ଶ୍ରେଣୀ ଗୃହ ବ୍ୟବସ୍ଥା କାର୍ଯ୍ୟକାରୀ କରବାର ଲାଗି ସରକାରଙ୍କର ତରଫୁ ନିଆଯାଇଥିବାର ପଦକ୍ଷେପ ବାବଦେ ବିଜେଡି ସଦସ୍ୟା ସୁବାସିନୀ ଜେନାଙ୍କର ପ୍ରଶ୍ନର ଉତ୍ତରଥି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହନ ତଥ୍ୟ ଉପସ୍ଥାପନ କରିଛନ୍। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, ରାଜ୍ୟର ବିଦ୍ୟାଳୟମାନଙ୍କେ ଡିଜିଟାଲ କ୍ଲାସରୁମ୍ଥି ଇ କଣ୍ଟେଣ୍ଟ ଜରିଏ ଶିକ୍ଷାଦାନ କରାଯାଉଛି। ଇତାର ସହିତ ଏବା ଶିକ୍ଷା ବଚନରୁ 3-8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଶିକ୍ଷାନୀତି 2020 ଅଧୀନଥି ଶାରୀରିକ ଶିକ୍ଷା ଦିଆଯିବା ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍। ଆଉ ଗୋଟେ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, ରାଇଜେ ଇହାଦେ 1,763 ବିଦ୍ୟାଳୟ ଭଙ୍ଗା ଦୋଦରା ଅବସ୍ଥାଥି ଅଛେ। ସମ୍ବଲପୁରର ସବୁନୁ ଜହ 175 ବିଦ୍ୟାଳୟ ଭଙ୍ଗା ଅବସ୍ଥାଥି ଥିବାର ବେଳେ ସୁବର୍ଣ୍ଣପୁର ଜିଲ୍ଲାର 107, କଳାହାଣ୍ଡିନ 101 ବିଦ୍ୟାଳୟର ଅବସ୍ଥା ଠିକ୍ ନାଇଁନ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୃହକେ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ରେଲ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ତରଫ 91,000 କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଛି ବୋଲି ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସଂସଦନ ତଥ୍ୟ ରଖିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ରାଜ୍ୟ ନୂଆ ସରକାର ଆସିବାର ଦିନୁ କେନ୍ଦ୍ର ସରକାରଙ୍କୁ ରାଜ୍ୟର ବିକାଶ ଦିଗେ ସବୁ ସହଯୋଗ କରୁଛନ୍। 2014-2025 ଭିତରେ ରାଜ୍ୟ 2,150 କିଲୋମିଟର ନୂଆ ରେଲ ଲାଇନ୍ ତିଆରି କରାଯାଇଛି, ଯେନ୍ଟାକି 2009-14 ତକ 3.5 ଗୁଣା ଅଧିକା ଆଏ। ରାଜ୍ୟ ସରକାରଙ୍କ ସାଙ୍ଗେ ମିଶିକିରି କେନ୍ଦ୍ର ସରକାର ରାଜ୍ୟବାସୀଙ୍କର ଆଶା ଆଉ ଆକାଂକ୍ଷା ପୂରା କରବାର ସହିତ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରୁତିବଦ୍ଧ ଆନ୍ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍।
अगर मैं केवल जो सैंक्शन हुए प्रोजेक्ट उनकी भी अगर चर्चा करूं तो संबलपुर से झारपड़ा थर्ड और फोर्थ लाइन, झारसुगुड़ा से सासन से सरला थर्ड और फोर्थ लाइन, फिर जूनागढ़ से नवरंगपुर एकदम नया लाइन, सर ये पूरा ट्राइबल एरिया है और बहुत जरूरी था इसमें रेलवे की कनेक्टिविटी देना। ये बहुत ही एक इम्पोर्टेंट कम्प्लीट एक नया रेलवे कॉरिडोर बनेगा। फिर बरगढ़ से नुआपाड़ा भी सेंक्शन हुआ, 18 वर्षों में 2,000 किलोमीटर से ज्यादा का रेलवे ट्रैक्स का काम हुआ है, बहुत सिग्निफिकेंट प्रोग्रेस है।
ଭୁବନେଶ୍ୱର ଲୋକସେବା ଭବନ ପରିସରର ନୀଳ ଅର୍ଥନୀତି ବାବଦ ବିଶ୍ୱ ସମ୍ମିଳନୀ 2026 ଆଜି ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ମିଳନୀକୁ ଉଦ୍ଘାଟନ କରିକରି ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ଲାଗି ଓଡ଼ିଶାର ଦୂରଦୃଷ୍ଟି ଉପସ୍ଥାପନ କରିଛନ୍। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରଟି ସାମଗ୍ରିକ ସମ୍ପଦର ସମ୍ଭାବନା ଉପରେ କହିବାର ସହିତ ଓଡ଼ିଶାର 575 କିଲୋମିଟର ଲମ୍ବା ବେଳାଭୂମିର ଅର୍ଥନୀତି, ଜନସଂଖ୍ୟା, ଭୌଗୋଳିକ ସ୍ଥିତି ଆଉ ପରିସଂଖ୍ୟାନ ଉପରେ ଜୋର ଦେଇଛନ୍। ନୀଳ ଅର୍ଥନୀତି କ୍ଷେତ୍ରଟି ନୂଆ ସୃଜନ, ସହଭାଗିତା ଆଉ ସ୍ଥାୟୀ ଅଭିବୃଦ୍ଧି ଲାଗି ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରର ନେତାମାନେ ସମ୍ମିଳନୀଟି ଯୋଗ ଦେଇଛନ୍। ରାଜ୍ୟ ଏବା ମାସ ଲାଗୁ ହେବାରକେ ଥିବାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ଭୁବନେଶ୍ୱରନ ଚାଲିଥିବାର ନିର୍ବାଚନ ଅଧିକାରୀମାନଙ୍କର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି। ଶେଷ ଦିନେ ଆଜି 7 ଜିଲ୍ଲାର ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ନିର୍ବାଚନ ଦାୟିତ୍ୱ ଥିବା ଡେପୁଟି କଲେକ୍ଟରମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଯୋଗ ଦେଇକରି ଏସ୍ଆଇଆର୍ ବାବଦ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ। ଏସ୍ଆଇଆର୍ ପ୍ରକ୍ରିୟା ବେଲକେ ଝନେବିଲ୍ ଯୋଗ୍ୟ ଭୋଟର ଯେନ୍ତା ବାଦ୍ ନାଇଁ ପଡ଼ବେ ସେ ଦିଗ୍କେ ଧ୍ୟାନ ଦେବାରକେ ଶ୍ରୀ ଗୋପାଳନ ନିର୍ବାଚନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ସମ୍ବଲପୁର ଜିଲ୍ଲାର ରନ୍ଧା ଗ୍ୟାସ୍ ଯୋଗାଣକେ ନେଇକରି ଗ୍ରାହକମାନଙ୍କର ଅଭିଯୋଗ ଆଉ ସମସ୍ୟାର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲା ପ୍ରଶାସନ ତରଫ ଗୋଟିଏ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନା କରାଯାଇଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟନ ଏହି କକ୍ଷର ବ୍ୟବସ୍ଥା କରାଯାଇକରି ଯୋଗାଣ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରନ୍ଧା ଗ୍ୟାସ୍କେ ନେଇକରି କିଛି ସମସ୍ୟା କି ଅଭିଯୋଗ ହେଲେ ଲୋକେ ନିୟନ୍ତ୍ରଣ କକ୍ଷ ନମ୍ବର 8280103871 ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଧତା କହିଛନ୍।
ଆଉ ଯେଉଁ ଗ୍ୟାସ୍ ଯୋଗାଣ ପାଇଁ ବୋଲି ରାଜ୍ୟସ୍ତରରେ ଗୋଟେ ମିଟିଂ ହୋଇଥିଲା, ସେଥିରେ ବି କୁହାଯାଇଛି ଯେ ଗ୍ୟାସ୍ର କୌଣସି ସ୍କେର୍ସିଟି ନାହିଁ, ଏଡୁକେଟ୍ ସପ୍ଲାଏ ଅଛି, କେହି ବି ଅଯଥାରେ ଆତଙ୍କିତ ହୁଅନ୍ତୁ ନାହିଁ, ପ୍ରଶାସନ ସଜାଗ ଅଛି ଏଥିପାଇଁ। ଆମର ବି ଜିଲ୍ଲା ସ୍ତରରେ ଗୋଟେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ କରାହୋଇଛି, ଏହା ବ୍ୟତୀତ ସବୁ ଡିଭିଜନ ଲେଭେଲରେ ଆମର ଗୋଟେ ଗୋଟେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ଗଠନ କରାହୋଇଛି, ସବୁ ଅଧିକାରୀ ସଜାଗ ଅଛନ୍ତି। ସେ ଉପଭୋକ୍ତାମାନେ ଅଯଥାରେ ଆତଙ୍କିତ ହୁଅନ୍ତୁ ନାହିଁ, ମୋର ଅନୁରୋଧ ରହିବ। ଆମକୁ ଯାହା ନିର୍ଦ୍ଦେଶ ଦିଆଯାଇଛି ଆମର ରାଜ୍ୟସ୍ତରୀୟ ବୈଠକ।
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ଜିଲ୍ଲାର ଭିନ୍ ଭିନ୍ ଗ୍ୟାସ୍ ବିତରକ କେନ୍ଦ୍ର ପରିଦର୍ଶନ କରିକରି ରନ୍ଧା ଗ୍ୟାସ୍ର ମହଜୁଦ ଦରଦାମ ବାବଦେ ସ୍ଥିତିର ଯାଞ୍ଚ କରିଛନ୍। ଏହି ଅବସରରେ ଜିଲ୍ଲାପାଳ ଉପଭୋକ୍ତାମାନଙ୍କୁ ଠିକ୍ ସମୟଥି ଆଉ ଠିକ୍ ଦରଥି ରନ୍ଧା ଗ୍ୟାସ୍ ଯୋଗାଇ ଦେବା ଲାଗି ବିତରକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଏନ୍ଏସି ତରଫ ଆଜି ଗାଁ ମୁଣ୍ଡରୁ ସ୍ୱଚ୍ଛତା ଅଭିଯାନ ମୂଲ ହୋଇଛି। ଖଡ଼ିଆଲ ଏନ୍ଏସି ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରାଣାଙ୍କର ନେତୃତ୍ୱଥି ଅଧିକାରୀ ଆଉ କର୍ମଚାରୀମାନେ ଖଡ଼ିଆଲ ମିଶନ ସ୍ୱାସ୍ଥ୍ୟ ପରିସର ଆଉ ଜାତୀୟ ରାଜପଥନ ସଫେଇ କରିଛନ୍। ପାଣିପାଗ, ରାଜ୍ୟ ଦିନର ତାପମାତ୍ରା ବଢ଼ବାର୍ଥି ଲାଗିଛି। ଆଇବା 2 ଦିନ ଭିତରେ ରାଜ୍ୟର କେତେଟା ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ଜାରି ରହିବା, ଝାରସୁଗୁଡ଼ା ଆଉ ସମ୍ବଲପୁର ଜିଲ୍ଲାର ଗ୍ରୀଷ୍ମ ପ୍ରବାହ ଅୟତ୍କା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେର ଘାଏ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାଟି ଦେଶର 9,32,00,000 ଚାଷୀଙ୍କୁ 18,640 କୋଟି ଟଙ୍କାର ସାହାଯ୍ୟ ବାଣ୍ଟିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 34,00,000 ଅଧିକା ଚାଷୀ ପାଇଲେ 684 କୋଟି ଟଙ୍କା। ରନ୍ଧା ଗ୍ୟାସ୍ର ବଣ୍ଟନ ଲାଗି ପେଟ୍ରୋଲିୟମ ମନ୍ତ୍ରଣାଳୟ ସଚିବଙ୍କର ଆଉ ସବୁ ରାଜ୍ୟର ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କ ସାଙ୍ଗେ ହେଲା ବୈଠକ। ବିଧାନସଭାର ଆଉ ଶିଳ୍ପ ବିଭାଗର ଖର୍ଚ୍ଚା ଦାବି ଉପରେ ହେଲା ଆଲୋଚନା। ଆଉ ନୀଳ ଅର୍ଥନୀତି କ୍ଷେତ୍ରଟି ସହଭାଗିତା ଓ ସ୍ଥାୟୀ ଅଭିବୃଦ୍ଧି ଲାଗି ଭୁବନେଶ୍ୱରର ମୂଲ ହେଲା ନୀଳ ଅର୍ଥନୀତି ବିଶ୍ୱ ସମ୍ମିଳନୀ 2026। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।